ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার সহযোগ তথা মতামত বিশেষ ধন্যবাদ। আপনার আমার প্রশ্নোত্তর কার্যক্রমের জনে নিয়মিত শ্রোতা হয়েথিবারু আমি বিশেষ খুশি। প্রভু আপনার আশীর্বাদ করন্তু ও আপনার আত্মিক আবশ্যকতা পূর্ণ করন্তু ও আত্মিক জীবনে বর্ধিষ্ণু করান্তু। আসন্তু প্রভুঙ্কর বাক্য মধ্যকু যিবা পূর্বরু প্রার্থনা করিবা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছু এই সুন্দর সুযোগ পায়, তোমার জীবন্ত বাক্য পায়। প্রভু, আমানে দুর্বল অযোগ্য অপদার্থ মনুষ্য, আমানকর সমস্ত পাপ দোষ অযোগ্যতা তুমি দয়াকরি মার্জনা কর। ଆମମାନଙ୍କୁ ପ୍ରଭୁ ତୁମେ ସୂଚୀ ପବିତ୍ର କର, ଏକ ସରଳ ହୃଦୟ ଦିଅ, ସରଳ ବିଶ୍ୱାସ ଦିଅ, ଆଉ ପ୍ରଭୁ ଯେପରି ସେହି ବାକ୍ୟ ଅନୁଯାୟୀ ଆମେ ତୁମକୁ ଗ୍ରହଣ କରି ତୁମ ପଥରେ ଚାଲିବୁ, ଆଶୀର୍ବାଦର ଅଧିକାରୀ ହେବାକୁ ପାରିବୁ, ଏହି ଆଶୀର୍ବାଦ ତୁମେ ପ୍ରତ୍ୟେକଙ୍କୁ ଦାନ କର। ଆଜି ଯେତେ ଶ୍ରୋତାବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣୁଅଛନ୍ତି, ତୁମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ତାହେଲେ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଦ୍ୱିତୀୟ କରନ୍ଥୀ ଦଶ ପର୍ବର ଦୁଇ ପଦରୁ ଆରମ୍ଭ କରି ଅଠର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତ ପାଠରେ ଆମେ ପ୍ରେରିତ ପାଉଲଙ୍କର ପ୍ରେରିତ ପଦର ପ୍ରମାଣ ବିଷୟ ନେଇ ଅଧ୍ୟୟନ କରିଥିଲୁ ଆଉ ପ୍ରେରିତ ପାଉଲ କିପରି ପ୍ରଭୁଙ୍କର ଆହ୍ୱାନ କ୍ରମେ ତାହାଙ୍କର ସେହି ପ୍ରେରିତ ପଦର ଅଧିକାରୀ ହୋଇପାରିଥିଲେ ଏବଂ ସେ କିପରି ପ୍ରଭୁଙ୍କ ନିମନ୍ତେ ନିଜକୁ ନମ୍ର କରିଥିଲେ ତାହା ଆମେ ଲକ୍ଷ୍ୟ କରିଥିଲୁ ଆଉ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଦଶ ପର୍ବର ଦୁଇ ପଦରେ ଲେଖା ଅଛି, ହଁ ମୁଁ ପ୍ରାର୍ଥନା କରୁଅଛି ଯେ ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ ବୋଲି ଯେଉଁମାନେ ମନେ କରନ୍ତି, ଏପରି କାହାରି କାହାରି ବିରୁଦ୍ଧରେ ସାହସ ଦେଖାଇବା ନିମନ୍ତେ ମୁଁ ଯେଉଁ ସଂକଳ୍ପ କରିଅଛି ଉପସ୍ଥିତ ହୋଇ ଯେପରି ମୋତେ ସେହି ପ୍ରକାର ସାହସ ଦେଖାଇବାକୁ ନ ହୁଏ। ପାଉଲ ସେମାନଙ୍କୁ କହନ୍ତି ଯେ ସେମାନେ ଯେପରି ତାହାଙ୍କୁ ଶାରୀରିକ ଭାବାନୁସାରେ ଆଚରଣ କରିବା ନେଇ ଚିନ୍ତା ନ କରନ୍ତି, ଯେହେତୁ ସେ ଜଣେ ତମ୍ବୁ ନିର୍ମାଣକାରୀ ଥିଲେ ଓ ନିଜର ହସ୍ତରେ ପରିଶ୍ରମ କରି ଆପଣାର ଅଭାବମୋଚନ କରୁଥିଲେ, କାରଣ ସେମାନେ ପାଉଲଙ୍କୁ ତାହାଙ୍କର ଏହିପରି କାର୍ଯ୍ୟ କରିବା ନେଇ ଜଣେ ସାଧାରଣ ମନୁଷ୍ୟ ଭାବରେ ଗଣନା କରୁଥିଲେ। ମାତ୍ର ପାଉଲ କହନ୍ତି ଯେ ସେମାନଙ୍କ ମଧ୍ୟକୁ ତାହାଙ୍କର ଆଗମନ ଯେପରି ଅଧିକାରର ସହିତ ନ ହୋଇ ମୃତ୍ୟୁ ଓ କୋମଳ ଭାବଯୁକ୍ତ ହେବାକୁ ପାରେ, ଏଥିନିମନ୍ତେ ସେମାନେ ତାହାଙ୍କୁ ଶାରୀରିକ ଭାବ ଅନୁଯାୟୀ ମନେ ନ କରନ୍ତୁ, ମାତ୍ର ସେମାନେ ତାହାଙ୍କୁ ଖ୍ରୀଷ୍ଟଙ୍କର ପ୍ରେରିତ ବ୍ୟକ୍ତି ଭାବେ ଗ୍ରହଣ କରନ୍ତୁ। ଏହାପରେ ଦଶ ପର୍ବର ତିନି ପଦରେ ଲେଖା ଅଛି, କାରଣ ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ ସତ୍ୟ, କିନ୍ତୁ ଆମ୍ଭେମାନେ ଶାରୀରିକ ଭାବରେ ଯୁଦ୍ଧ କରୁନାହୁଁ। ପାଉଲ ଯେତେବେଳେ କହନ୍ତି କାରଣ ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ ସତ୍ୟ କିନ୍ତୁ ଆମ୍ଭେମାନେ ଶାରୀରିକ ଭାବରେ ଯୁଦ୍ଧ କରୁନାହୁଁ, ସେତେବେଳେ ସେ ଏହି ଶାରୀରିକ ଶବ୍ଦକୁ ମାନସିକ ଅର୍ଥରେ ବ୍ୟବହାର କରନ୍ତି, ଯାହାକି ମନୁଷ୍ୟର ଦୁର୍ବଳତା। ପାଉଲ କହନ୍ତି ଯେ ସେ ଶରୀରରେ ଥାଇ ଆଚରଣ କରନ୍ତି, କିନ୍ତୁ ମୁଁ ଭାବେ ନାହିଁ ଯେ ପାଉଲ ଶାରୀରିକ ଶକ୍ତିରେ ସେହି କରିନ୍ଥକୁ ଆସିଥିଲେ। ସେହି ଯୁଦ୍ଧ ଥିଲା ଆତ୍ମିକ ଯୁଦ୍ଧ, ମାତ୍ର ଶାରୀରିକ ନୁହେଁ। ଏଫିସିଓମାନଙ୍କ ନିକଟକୁ ସେ ତାହାଙ୍କର ପତ୍ରରେ ଏହିପରି ଉଲ୍ଲେଖ କରନ୍ତି, ଯାହାକି ଏଫିସିଓ ଛଅ ପର୍ବର ବାରପଦରେ ଲେଖା ଅଛି, କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ। ତେଣୁ ପାଉଲ ଏଠାରେ ଶାରୀରିକ ଯୁଦ୍ଧ ବିଷୟ ନେଇ ପ୍ରକାଶ କରନ୍ତି ନାହିଁ, ମାତ୍ର ଆତ୍ମିକ ଯୁଦ୍ଧ ବିଷୟ ନେଇ, ଯେଉଁ ଯୁଦ୍ଧରେ କି ମନୁଷ୍ୟ ଶାରୀରିକ ଶକ୍ତି ଦ୍ୱାରା ନୁହେଁ, ମାତ୍ର ଆତ୍ମିକ ଶକ୍ତି ଦ୍ୱାରା, ଅର୍ଥାତ୍ ଆତ୍ମିକ ଅସ୍ତ୍ରଶସ୍ତ୍ର ଦ୍ୱାରା ବିଜୟୀ ହୋଇପାରିବ। ଆଉ ସେହି ଅସ୍ତ୍ରଶସ୍ତ୍ର ସବୁ କ'ଣ ତାହା ଆମେ ଏଫିସିଓ ଛଅ ପର୍ବର ଚଉଦ ପଦରୁ ଅଠର ପଦ ମଧ୍ୟରେ ଲକ୍ଷ୍ୟ କଲେ ଜାଣିବାକୁ ପାରିବା। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, ଅତଏବ ସତ୍ୟ ରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତାଣ ପରିଧାନ କର, ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜତା ରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ, ସେଥିସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସ ରୂପ ଢାଲ ଧର, ପୁଣି ପରିତାଣ ରୂପ ଶିରସ୍ତାଣ ପରିଧାନ କର, ଓ ଆତ୍ମାଙ୍କ ଖଡ୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକାନ୍ତ ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର। ତେଣୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀକୁ ଶାରୀରିକ ଭାବେ ଯୁଦ୍ଧ କରିବାକୁ ପଡ଼େ ନାହିଁ, ମାତ୍ର ଆତ୍ମିକ ଭାବେ, କାରଣ ତାହାର ଯୁଦ୍ଧ ରକ୍ତମାଂସର ଯୁଦ୍ଧ ନୁହେଁ, ମାତ୍ର ଆତ୍ମିକ। ଦଶ ପର୍ବର ଚାରିପଦରେ ଲେଖା ଅଛି, ଜଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୃଢ଼ ଗଡ଼ ଭୂମିସାତ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହିସବୁ ଶକ୍ତିଯୁକ୍ତ ଅଟେ। ପାଉଲଠାରେ ସେହି ଆତ୍ମିକ ଅସ୍ତ୍ରଶସ୍ତ ବିଷୟ ନେଇ ଉଲ୍ଲେଖ କରନ୍ତି, କାରଣ ଆତ୍ମିକ ଯୁଦ୍ଧର ଅର୍ଥ ହେଉଛି ଯେ ଆମମାନଙ୍କର ଆତ୍ମିକ ଶତ୍ରୁ ଅଛି, ଓ ଏକ ଆତ୍ମିକ ଶତ୍ରୁକୁ ଜୟ କରିବାକୁ ହେଲେ ଆତ୍ମିକ ଅସ୍ତ୍ରଶସ୍ତ୍ରର ମଧ୍ୟ ଆବଶ୍ୟକତା ରହିଅଛି। ଏଠାରେ କୁହାଯାଏ ଯେ ଆମମାନଙ୍କର କେତେକ ଅସ୍ତ୍ରଶସ୍ତ୍ର ଅଛି ଓ ତାହା ଅତି ଶକ୍ତିଯୁକ୍ତ ଫଳପ୍ରଦ। ଆମେ କ'ଣ ସେହି ସମସ୍ତ ଅସ୍ତ୍ରଶସ୍ତ୍ରକୁ ଜାଣିବା ନିମନ୍ତେ ଓ ତାହାକୁ ବ୍ୟବହାର କରିବା ନିମନ୍ତେ ସମର୍ଥ ହୋଇପାରିଛୁ କି? ସେହି ଅସ୍ତ୍ରଶସ୍ତ୍ର ମଧ୍ୟରୁ ତିନୋଟି ପ୍ରଧାନ ଅସ୍ତ୍ର ହେଉଛି ଈଶ୍ୱରଙ୍କ ବାକ୍ୟ, ପବିତ୍ର ଆତ୍ମାଙ୍କ ଉପସ୍ଥିତି ଓ ପ୍ରାର୍ଥନା। ଏକ ବିଜୟୀ ଖ୍ରୀଷ୍ଟୀୟ ଜୀବନଯାପନ କରିବାକୁ ହେଲେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଏହି ତିନୋଟି ପ୍ରଧାନ ଅସ୍ତ୍ରକୁ ବ୍ୟବହାର କରିବା ଆବଶ୍ୟକ ଓ ତାହାକୁ ବ୍ୟବହାର କରି ଜାଣିବା ଆବଶ୍ୟକ। ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ବାକ୍ୟର ଶକ୍ତିକୁ, ପବିତ୍ର ଆତ୍ମାଙ୍କର ଶକ୍ତିକୁ ଓ ପ୍ରାର୍ଥନାର ଶକ୍ତିକୁ ଜାଣିବା ଆବଶ୍ୟକ। ଏହାପରେ ଦଶ ପର୍ବର ପାଞ୍ଚ ପଦରେ ଲେଖା ଅଛି, ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ କରୁ, ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଏହି ଆତ୍ମିକ ଯୁଦ୍ଧରେ ଯୁଦ୍ଧକାରୀମାନେ କୃତକାର୍ଯ୍ୟ ହୁଅନ୍ତି, କିନ୍ତୁ ନିଜ ଶକ୍ତିରେ ନୁହେଁ, ମାତ୍ର ଈଶ୍ୱରଙ୍କ ଶକ୍ତିରେ। ଈଶ୍ୱର ସେମାନଙ୍କୁ ଜୟ ପ୍ରଦାନ କରାନ୍ତି। ସେଥିପାଇଁ ଦ୍ୱିତୀୟ କରନ୍ଥୀୟ ଦୁଇ ପର୍ବର ଚଉଦ ପଦରେ ଲେଖା ଅଛି, କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କଠାରେ ବିଜୟଯାତ୍ରା କରୁଅଛନ୍ତି, ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ କରୁଅଛନ୍ତି। ଆମ୍ଭେମାନେ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିପାରିବା ନାହିଁ, ମାତ୍ର ଆମ୍ଭେମାନେ ପ୍ରତ୍ୟେକଙ୍କ ନିକଟରେ ସୁସମାଚାର ପହଞ୍ଚାଇ ପାରିବା। ଆମ୍ଭେମାନେ ବିଜୟୀ ନୁହଁ, ମାତ୍ର ଆମ୍ଭେମାନେ ନିଶ୍ଚିତ ଭାବେ କୃତକାର୍ଯ୍ୟ ହୋଇପାରିବା, ଯେହେତୁ ଈଶ୍ୱର ଆମ୍ଭମାନଙ୍କୁ ଜୟ ପ୍ରଦାନ କରାଇବେ। ଦଶ ପର୍ବର ଛଅ ଓ ସାତ ପଦରେ ଲେଖା ଅଛି, ଆଉ ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ। ତୁମ୍ଭେମାନେ ବାହ୍ୟ ବିଷୟ ସବୁ ଦେଖୁଅଛ, ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି ଆପେ ବିବେଚନା କରୁ। ଦେଖନ୍ତୁ, ସେହି ପ୍ରତିବନ୍ଧକ ଉପଜାଉଥିବା ଲୋକମାନଙ୍କୁ କହିବାକୁ ଯାଇ ପାଉଲ କହନ୍ତି, ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ସେହିପରି ଖ୍ରୀଷ୍ଟଙ୍କର। ଅର୍ଥାତ୍ ଜଣେ ଯେପରି ନିଜକୁ ଖ୍ରୀଷ୍ଟଙ୍କର ବୋଲି ବିଚାର କରେ, ସେ ମଧ୍ୟ ସେହିପରି ଅନ୍ୟକୁ ଖ୍ରୀଷ୍ଟଙ୍କର ବୋଲି ବିଚାର କରୁ ବା ବିବେଚନା କରୁ, ତାହେଲେ ସେ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀ ଜୀବନରୁ ବାସ୍ତବ ଆତ୍ମିକ ବିଷୟ ସବୁକୁ ଜାଣିପାରିବ। ଏହାପରେ ଦଶ ପର୍ବର ଆଠ ପଦରୁ ଏଗାର ପଦ ମଧ୍ୟରେ ଲେଖା ଅଛି, କାରଣ ଆମ୍ଭମାନଙ୍କ ଅଧିକାର ସମ୍ବନ୍ଧରେ ମୁଁ କିଛି ଅଧିକ ଦର୍ପ କଲେ ସୁଦ୍ଧା ଲଜ୍ଜା ପାଇବି ନାହିଁ। ତୁମ୍ଭମାନଙ୍କୁ ଭୂମିସାତ କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ଏହି ଅଧିକାର ନ ଦେଇ ତୁମ୍ଭମାନଙ୍କର ଗଠନ ନିମନ୍ତେ ଦେଇଅଛନ୍ତି। ମୋର ପତ୍ରଗୁଡ଼ିକ ଦ୍ୱାରା ମୁଁ ତୁମମାନଙ୍କୁ ଭୟ ମାତ୍ର ଦେଖାଇଅଛି ବୋଲି ବୋଧ ନ ହେଉ, କାରଣ ସେମାନେ କହନ୍ତି ତାହାର ପତ୍ର ସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ। ଆମ୍ଭେମାନେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ୱାରା ବାକ୍ୟରେ ଯେପରି, ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ଯେ ସେହିପରି, ଏହା ଏହିପରି ଲୋକେ ବୁଝନ୍ତୁ। ପାଉଲ ଚାହାନ୍ତି ନାହିଁ ତାହାଙ୍କର ସେହି ପତ୍ରଗୁଡ଼ିକ ଅନ୍ୟମାନଙ୍କ ପ୍ରତି ଭୟଗ୍ରସ୍ତ ଜନକ ହେଉ ବା ଅତି ସାହସିକତାର ପରିଚୟ ଦେଉ, ଓ ଏହାପରେ ସେ ନିଜେ ସେମାନଙ୍କ ମଧ୍ୟରେ ଦୁର୍ବଳ ରୂପେ ବିବେଚିତ ହୁଅନ୍ତୁ। କିନ୍ତୁ ମୁଁ ବିଶ୍ୱାସ କରେ ଏହା ଆମ୍ଭମାନଙ୍କୁ ଦର୍ଶାଏ ଯେ ପାଉଲ ଏପରି ଜଣେ ଆକର୍ଷଣୀୟ ବ୍ୟକ୍ତି ନଥିଲେ ଯାହାକି ଜଣେ ତାହାଙ୍କୁ ସେହିପରି ନାମିତ କରିବ। ଯେତେବେଳେ ଲୋକମାନେ ପାଉଲଙ୍କ ବିଷୟରେ ଶୁଣିଲେ ସେତେବେଳେ ସେମାନଙ୍କୁ ଏହା ସ୍ପଷ୍ଟ ଜଣାଥିଲା ଯେ ସେମାନଙ୍କ ନିକଟରେ ନିଜର ଶାରୀରିକ ଶକ୍ତି ବଳରେ କିମ୍ବା ନିଜର ବକ୍ତୃତା ବଳରେ ବା ନିଜର ବ୍ୟକ୍ତିଗତ ଚତୁରତାର ସହିତ କୌଣସି ବିଷୟ ପ୍ରଚାର କରିନଥିଲେ। ମୁଁ ଭାବୁଛି ଯେ ସେ ନିଶ୍ଚିତ ଭାବେ ଜଣେ ଦୁର୍ବଳ ବ୍ୟକ୍ତି ପରି ଦେଖାଯାଇଥିବେ, ଯେପରିକି ବିଚାରକର୍ତ୍ତାମାନଙ୍କ ସମୟରେ ସାମସନ୍ ସହିତ ଘଟିଥିଲା, କାରଣ ଏହା ସ୍ପଷ୍ଟ ଜଣାଯାଏ ଯେ ତାହାଙ୍କର ଶକ୍ତି ତାହାଙ୍କ ନିଜଠାରେ ନଥିଲା, ମାତ୍ର ଏହା ଈଶ୍ୱରଙ୍କ ଆତ୍ମାଙ୍କଠାରୁ ଆସିଥିଲା। ମାତ୍ର ତଥାପି ପାଉଲ କହନ୍ତି, ଯଦି ବା ମୁଁ ଦର୍ପ କରେ ତାହେଲେ ତାହା ମୋ ପ୍ରତି ଲଜ୍ଜାର ବିଷୟ ହେବ ନାହିଁ, କାରଣ ଏହା ପ୍ରଭୁଙ୍କର ଗୌରବ ନିମନ୍ତେ, ଯେହେତୁ ପ୍ରଭୁ ଏହା ତୁମ୍ଭମାନଙ୍କର ଗଠନ ନିମନ୍ତେ ଆମ୍ଭମାନଙ୍କୁ ଏହି ଅଧିକାର ପ୍ରଦାନ କରିଅଛନ୍ତି, ମାତ୍ର ତୁମ୍ଭମାନଙ୍କର ପତନ ନିମନ୍ତେ ନୁହେଁ। ପାଉଲ ପ୍ରେରିତ ପଦର ଅଧିକାରୀ ହୋଇଥିଲେ, ଏହା ସେମାନଙ୍କର ବିନାଶର ନିମନ୍ତେ ନୁହେଁ, ମାତ୍ର ସେମାନଙ୍କୁ ସଂଶୋଧିତ କରିବା ନିମନ୍ତେ, ଆଉ ତାହା ହେଉଛି ସେମାନଙ୍କୁ ବିଶ୍ୱାସରେ ଗଢ଼ି ତୋଳିବା ନିମନ୍ତେ। ବାରପଦରେ ଲେଖା ଅଛି, କାରଣ ଯେଉଁମାନେ ଆତ୍ମପ୍ରଶଂସା କରନ୍ତି ସେମାନଙ୍କ ମଧ୍ୟରୁ କାହାରି କାହାରି ସାଙ୍ଗରେ ଆପଣା ଆପଣାକୁ ଗଣନା ବା ତୁଳନା କରିବାକୁ ଆମ୍ଭେମାନେ ସାହସ କରୁନାହୁଁ, କିନ୍ତୁ ସେମାନେ ନିଜେ ନିଜେ ଆପଣା ଆପଣାମାନଙ୍କ ଦ୍ୱାରା ଆପଣା ଆପଣାର ପରିମାଣ ଓ ଆପଣା ଆପଣା ସହିତ ଆପଣା ଆପଣାର ତୁଳନା କରି ନିର୍ବୋଧତା ପ୍ରକାଶ କରନ୍ତି। ପାଉଲ କେବଳ ବାକ୍ୟରୁ ନୁହେଁ ମାତ୍ର କାର୍ଯ୍ୟରେ ମଧ୍ୟ ବାସ୍ତବ ପ୍ରେରିତ ପଦର ଭାର ବହନ କରିଥିଲେ। ସେ ନିଜକୁ ଅନ୍ୟ କାହାରି ସହିତ ତୁଳନା କରି ଅନ୍ୟଠାରୁ ନିଜକୁ ଧାର୍ମିକ ବୋଲି ବିଚାର କରିବାକୁ ସାହସ କରିନଥିଲେ, କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନର ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀରେ ଅନେକ ଏହିପରି ଆପଣା ଆପଣାକୁ ଆପଣାମାନଙ୍କ ମଧ୍ୟରେ ଥିବା ବିଶ୍ୱାସୀମାନଙ୍କ ସହିତ ତୁଳନା କରି ନିଜକୁ ଧାର୍ମିକ ବୋଲି ବିଚାର କରନ୍ତି। ସେମାନେ ନିଜକୁ ଅତି ସୁନ୍ଦର, ସ୍ୱତନ୍ତ୍ର ଓ ଆତ୍ମିକ ଖ୍ରୀଷ୍ଟ ବିଶ୍ୱାସୀ ବୋଲି ଭାବନ୍ତି, କାରଣ ସେମାନେ ସେମାନଙ୍କ ଦଳରେ ଥିବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ନିଜକୁ ତୁଳନା କରନ୍ତି, କିନ୍ତୁ ସେପରି ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଉଚିତ ନୁହେଁ। ମାତ୍ର ଯେଉଁମାନେ ବାସ୍ତବରେ ଏକ ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ଆହ୍ୱାନ ଦିଅନ୍ତି ଓ ଆଦର୍ଶ ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତି ଓ ଏକ ଉଚ୍ଚତର ଆତ୍ମିକ ଜୀବନଯାପନ କରନ୍ତି, ସେମାନଙ୍କ ସହିତ ନିଜକୁ ତୁଳନା କରି ସେମାନଙ୍କ ପରି ଜୀବନଯାପନ କରିବାକୁ ଚେଷ୍ଟା କରିବା ଉଚିତ। ତାହା ନହେଲେ ଆମେ ନିଜର ଆତ୍ମିକ ଜୀବନର ମାପକାଠିକୁ ସଠିକ୍ ଭାବେ ନିର୍ଦ୍ଧାରଣ କରିପାରିବା ନାହିଁ। ଆମେ କେବଳ ଆମ୍ଭମାନଙ୍କ ଦଳରେ ବା ଚତୁଃପାର୍ଶ୍ୱରେ ଥିବା ଦୁର୍ବଳ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଜୀବନ ସହିତ ନିଜର ଜୀବନକୁ ତୁଳନା କରି ଆତ୍ମସନ୍ତୋଷ ଲାଭ କରିବା ବା ଆତ୍ମଧାର୍ମିକତାର ମନୋଭାବକୁ ଉଦ୍ରେକ କରିବା ଠିକ୍ ନୁହେଁ, କାରଣ ଆମେ ପ୍ରତ୍ୟେକ ସେହି ଗୋଟିଏ ଦଳର ଅନ୍ତର୍ଭୁକ୍ତ। ଯେହେତୁ ଆମେ ପ୍ରତ୍ୟେକ କେବଳ ନିଜ ଦଳର ଲୋକମାନଙ୍କର ଜୀବନ ପ୍ରତି ଦୃଷ୍ଟି କରୁ, କିନ୍ତୁ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଜୀବନକୁ ଲକ୍ଷ୍ୟ କରୁନା, ଯେଉଁମାନେ କି ଆତ୍ମିକ ଜୀବନରେ ଆମ୍ଭମାନଙ୍କ ଅପେକ୍ଷା ଅତି ବଳିଷ୍ଠ ଓ ଦୃଢ଼ ତଥା ସବଳ। ତେଣୁକରି ଆମମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ଘଟେ ନାହିଁ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କୁ ଦେଖି ବା ନିଜର ସହ ବିଶ୍ୱାସୀମାନଙ୍କୁ ଦେଖି ନିଜର ଜୀବନକୁ ତୁଳନା କରନ୍ତି ଆଉ ତହିଁରେ ଆତ୍ମସନ୍ତୋଷ ପ୍ରକାଶ କରନ୍ତି, କାରଣ ସେମାନେ ସେମାନଙ୍କଠାରୁ ଆତ୍ମିକ ଜୀବନରେ ବଳିଷ୍ଠ ବୋଲି ବିଚାର କରନ୍ତି। ସେମାନେ ସେମାନଙ୍କଠାରୁ ଆତ୍ମିକ ଜୀବନରେ ବୃଦ୍ଧିଲାଭ କରୁଅଛନ୍ତି ବୋଲି ଭାବନ୍ତି। ଆତ୍ମିକ ଜୀବନରେ ଏକ ଉଚ୍ଚତର ସୋପାନରେ ପହଞ୍ଚିପାରିଛନ୍ତି ବୋଲି ଭାବନ୍ତି ଏବଂ ନିଜକୁ ଅତି ଧାର୍ମିକ ବୋଲି ବିଚାର କରନ୍ତି। କିନ୍ତୁ ସେପରି ଭାବିବା ମଧ୍ୟ ଠିକ୍ ନୁହେଁ। ଆମେ ସଦାବେଳେ ଦେଖିବା ଉଚିତ ଯିଏକି ଆମମାନଙ୍କ ଅପେକ୍ଷା ଆତ୍ମିକ ଜୀବନରେ ଆମମାନଙ୍କଠାରୁ ଆହୁରି ଅଧିକ ଉଚ୍ଚତର ସୋପାନକୁ ଯାଇପାରିଛନ୍ତି। କିନ୍ତୁ ଆମେ ସଦାସର୍ବଦା ଏ ପ୍ରକାର ଲୋକମାନଙ୍କ ପ୍ରତି ଆମେ ଦୃଷ୍ଟି କରୁ ଯେଉଁମାନେ କି ଆମମାନଙ୍କ ଅପେକ୍ଷା ଆତ୍ମିକ ଜୀବନରେ ନିମ୍ନସ୍ତରରେ ଅଛନ୍ତି, ଆଉ ସେମାନଙ୍କ ଜୀବନ ସହିତ ଆମେ ଆମର ଜୀବନକୁ ତୁଳନା କରି ଆମେ ସେମାନଙ୍କଠାରୁ ଆହୁରି ଆତ୍ମିକ ଜୀବନରେ ତଳସ୍ତରକୁ ଚାଲିଯାଉ, ଆମମାନଙ୍କର ଆତ୍ମିକ ଜୀବନରେ ଅଭିବୃଦ୍ଧି ଘଟେ ନା, ଯେହେତୁ ଆମେ ତହିଁରେ ଆତ୍ମସନ୍ତୋଷ ଲାଭ କରୁ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସୀମାନେ ଅଛନ୍ତି ଯେଉଁମାନେ କି ରବିବାରର ଉପାସନାକୁ ଯାଆନ୍ତି, ମାତ୍ର ଯେଉଁ ବିଶ୍ୱାସୀ ବିଶ୍ୱାସିନୀମାନେ ପ୍ରତ୍ୟେକ ରବିବାରର ଉପାସନାକୁ ଯାଆନ୍ତି ନାହିଁ ସେମାନଙ୍କ ସହିତ ନିଜକୁ ତୁଳନା କରି ଭାବନ୍ତି ଯେ ସେମାନେ ବହୁତ ଧାର୍ମିକ, ସେମାନେ ସେମାନଙ୍କ ଅପେକ୍ଷା ଅଧିକ ପ୍ରଭୁଙ୍କର ଏବଂ ଅଧିକ ଆତ୍ମିକ। କିନ୍ତୁ ତାହା ଠିକ୍ ନୁହେଁ। ଆମମାନେ କେବଳ ରବିବାର ଉପାସନାକୁ ଯାଇକି ଯୋଗ ଦେଇଦେଲେ ଯଥେଷ୍ଟ ନୁହେଁ, କିନ୍ତୁ ଆମେମାନେ ସଦାସର୍ବଦା ଚେଷ୍ଟା କରିବା ଉଚିତ ଯେପରି ଆମମାନେ ପ୍ରଭୁଙ୍କ ସହିତରେ ଯେପରି ଆମେ ଜୀବନଯାପନ କରିପାରିବା, ପ୍ରଭୁଙ୍କର ସାନ୍ନିଧ୍ୟକୁ ଉପଲବ୍ଧି କରିପାରିବା, ପ୍ରଭୁଙ୍କର ଆହ୍ୱାନକୁ ସଫଳ କରିବା, ପ୍ରଭୁଙ୍କ ବିଷୟରେ ଉଦ୍ୟୋଗୀ ହେବା ଏବଂ ନିଜର ବ୍ୟକ୍ତିଗତ ଜୀବନରେ ସଦାସର୍ବଦା ପ୍ରଭୁଙ୍କ ସହିତ ଏକ ସୁସମ୍ପର୍କ ସ୍ଥାପନ କରିବା। ଅନେକ ଅଛନ୍ତି ସପ୍ତାହ ମଧ୍ୟରେ ଛଅ ଦିନ ନିଜର ମନ ଇଚ୍ଛା ସ୍ୱେଚ୍ଛାଚାରିତାରେ କାର୍ଯ୍ୟ କରନ୍ତି, ଯେତେ ପାରନ୍ତି ପାପ କରନ୍ତି, ଯେତେ ପାରନ୍ତି ଅନ୍ୟାୟ କରନ୍ତି, ଅଧର୍ମ କରନ୍ତି, ମାତ୍ର ରବିବାର ଦିନ, ଓ ଆଜି ପରା ରବିବାର, ଆଜି ବିଶ୍ରାମବାର, ଆଜି ପ୍ରଭୁଙ୍କର ପବିତ୍ର ଦିନ, ଆଉ ଏ ଦିନକୁ ପବିତ୍ର ଭାବେ ପାଳନ କରିବା ଉଚିତ, ବାସ୍ ଗୀର୍ଜାକୁ ଚାଲିଗଲେ, ତାପରେ ଗୀର୍ଜାରୁ ଦୁଇ ଘଣ୍ଟା ପରେ ପଳେଇ ଆସିଲେ, ଗଲା ସବୁ ଭୁଲିଗଲେ, ପୁଣି ଛଅ ଦିନ ନିଜର ସ୍ୱେଚ୍ଛାଚାରିତାରେ କାର୍ଯ୍ୟ କରି ସେହି ସପ୍ତମ ଦିନ ପୁନର୍ବାର ପ୍ରଭୁଙ୍କର ଉପାସନାକୁ ଆସିଗଲେ, ଆଉ ସେଥିରେ ଅନ୍ୟମାନଙ୍କ ସହିତ ନିଜର ଜୀବନକୁ ତୁଳନା କରି ଯେଉଁମାନେ ଉପାସନାକୁ ଆସୁନାହାନ୍ତି, ରବିବାର ଉପାସନାକୁ ଆସୁନାହାନ୍ତି, ସେମାନଙ୍କ ସହିତ ତୁଳନା କରି ନିଜକୁ ଅତି ଧାର୍ମିକ ବୋଲି ବିବେଚନା କରନ୍ତି। ତାଦ୍ୱାରା କେବେ ଆତ୍ମିକ ଜୀବନ ସେମାନେ ବଢ଼ିପାରିବେ? କେବେ ନୁହେଁ। ଆମମାନେ ସଦାସର୍ବଦା ନିଜର ଜୀବନକୁ ସମୀକ୍ଷା କରିବା ଉଚିତ ଏବଂ ଆମମାନେ ଯେ ଆତ୍ମିକ ଜୀବନରେ ଦୁର୍ବଳ ଅବସ୍ଥାରେ ଅଛୁ ତାହା ମଧ୍ୟ ଆମମାନେ ଜାଣି ରଖିବା ଉଚିତ, ଏବଂ ଆମମାନେ ସଦାସର୍ବଦା ଆତ୍ମିକ ଜୀବନରେ ଯେପରି ବଢ଼ିପାରିବା, ସବଳ ହୋଇପାରିବା, ସେଥିପାଇଁ ଚେଷ୍ଟା କରିବା ଉଚିତ। କିନ୍ତୁ ଆମେ ଯେତିକିରେ ଅଛୁ ସେତିକିରେ ସନ୍ତୁଷ୍ଟ ହୋଇ ରହିଗଲେ ଯଥେଷ୍ଟ ନୁହେଁ। କେବଳ ରବିବାର ଦିନ ଉପାସନାରେ ଯୋଗ ଦେଇ ପ୍ରଭୁଙ୍କର ଧନ୍ୟବାଦ କରିଦେଲେ ଯଥେଷ୍ଟ ନୁହେଁ। ପ୍ରଭୁ ଆମମାନଙ୍କୁ ଯେଉଁ ଆହ୍ୱାନରେ ଆହୁତ କରିଅଛନ୍ତି ସେହି ଆହ୍ୱାନର ଯୋଗ୍ୟ ଆଚରଣ ମଧ୍ୟ ଆମମାନେ କରିବା ଉଚିତ, ପ୍ରଭୁଙ୍କଠାରେ ଆମମାନେ ବିଶ୍ୱସ୍ତ ରହିବା ଉଚିତ। ଦଶ ପର୍ବର ତେର ପଦରେ ଲେଖା ଅଛି, କିନ୍ତୁ ଆମ୍ଭେମାନେ ସୀମା ଲଙ୍ଘନ କରି ଦର୍ପ କରିବୁ ନାହିଁ, ମାତ୍ର ତୁମେମାନେ ମଧ୍ୟ ଆମମାନଙ୍କ ସୀମାର ଅନ୍ତର୍ଭୁକ୍ତ ହେବା ପାଇଁ ଈଶ୍ୱର ଆମମାନଙ୍କ ନିମନ୍ତେ ପରିମାଣ ସ୍ୱରୂପେ ଯେଉଁ ସୀମା ନିରୂପଣ କରିଅଛନ୍ତି ସେଥିର ପରିମାଣ ଅନୁସାରେ ଦର୍ପ କରିବୁ। କରିନ୍ଥୀୟ ବିଶ୍ୱାସୀମାନଙ୍କର ଅଭିଯୋଗ ଥିଲା ଯେ ପାଉଲ ସେମାନଙ୍କୁ ସାକ୍ଷାତ କରିବା ପାଇଁ ଆସୁନାହାନ୍ତି। ସେମାନେ କହିଲେ ସେ ଅନ୍ୟମାନଙ୍କ ସହିତ ସମୟ ବିତାଇବେ, ମାତ୍ର କରିନ୍ଥକୁ ଆସି ସେମାନଙ୍କ ସହିତ ସାକ୍ଷାତ କରିବେ ନାହିଁ। ଆଜି ମଧ୍ୟ ଅନେକ ସେହିପରି ପାଳକମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହନ୍ତି ଯେ ପାଳକମାନେ ସେମାନଙ୍କ ଗୃହକୁ ଯାଇ ସେମାନଙ୍କୁ ସାକ୍ଷାତ କରୁନାହାନ୍ତି, ସେମାନେ ଅଧିକରୁ ଅଧିକ ତାହାଙ୍କର ସମୟ ନେବାକୁ ଚାହାନ୍ତି। ମାତ୍ର ଯେଉଁମାନେ ପ୍ରକୃତରେ ତାହାଙ୍କର ସାହାଯ୍ୟ ଆବଶ୍ୟକ କରନ୍ତି ସେମାନଙ୍କ ନିମନ୍ତେ ସମୟ ଦେବା ଉଚିତ ଓ ପ୍ରଭୁଙ୍କ ବାକ୍ୟରେ ସମୟ ଦେବା ଉଚିତ। ଏହାପରେ ଚଉଦରୁ ଷୋହଳ ପଦ ମଧ୍ୟରେ ଲେଖା ଅଛି, କାରଣ ତୁମେମାନେ ଆମମାନଙ୍କ ସୀମାର ଅନ୍ତର୍ଭୁକ୍ତ ନଥିଲା ପରି ଆମମାନେ ଯେ ସୀମା ଲଙ୍ଘନ କରୁଅଛୁ ତାହା ନୁହେଁ, ଜଣେ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରୁ କରୁ ଆମମାନେ ତୁମମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ପ୍ରଥମେ ଯାଇଥିଲୁ। ଆମମାନେ ପରିମାଣ ଅତିକ୍ରମ କରି ଅନ୍ୟର ପରିଶ୍ରମ ବିଷୟରେ ଦର୍ପ କରୁନାହୁଁ, ମାତ୍ର ତୁମମାନଙ୍କ ବିଶ୍ୱାସର ବୃଦ୍ଧି ସଙ୍ଗେ ସଙ୍ଗେ ଆମମାନଙ୍କ ପରିମାଣ ଅନୁସାରେ ଆମ୍ଭମାନଙ୍କ କାର୍ଯ୍ୟ ତୁମମାନଙ୍କ ଦ୍ୱାରା ଯେପରି ଅଧିକରୁ ଅଧିକତର ବିସ୍ତାରିତ ହେବ, ପୁଣି ଆମ୍ଭେମାନେ ଅନ୍ୟର ସୀମା ମଧ୍ୟରେ ତାହାର କୃତକର୍ମ ବିଷୟରେ ଦର୍ପଣ କରି ତୁମମାନଙ୍କ ପରବର୍ତ୍ତୀ ଅଞ୍ଚଳମାନଙ୍କରେ ଯେପରି ସୁଷମାଚାର ପ୍ରଚାର କରିପାରିବା, ଏହା ଭରସା କରୁଅଛୁ। ପାଉଲ ସେମାନଙ୍କୁ କହନ୍ତି ଯେ ସେମାନେ ତାହାଙ୍କର ସେମାନଙ୍କ ନିକଟକୁ ପ୍ରଥମ ଯାତ୍ରା କରିବାର ବିଷୟକୁ ସ୍ମରଣ କରିବା ଉଚିତ। ସେ ଥିଲେ ପ୍ରଥମ ବ୍ୟକ୍ତି ଯିଏକି ସେମାନଙ୍କ ନିକଟକୁ ସୁଷମାଚାର ଆଣିଥିଲେ ଓ ସେ ତାହା କରିବା ନିମନ୍ତେ ଅନେକ ଦୂର ଯାତ୍ରା କରିଥିଲେ। ସେ ସେମାନଙ୍କୁ କହନ୍ତି ଯେ ତାହାଙ୍କର ଆହ୍ୱାନ କେବଳ ଗୋଟିଏ ମଣ୍ଡଳୀରେ ପାଳକ ହେବା ପାଇଁ ନୁହେଁ, ମାତ୍ର ଜଣେ ପ୍ରଚାରକ ଭାବେ ଅନେକ ମଣ୍ଡଳୀ ସ୍ଥାପନ କରି ଖ୍ରୀଷ୍ଟଙ୍କ ନିମନ୍ତେ ଅନେକ ମଣ୍ଡଳୀ ସ୍ଥାପନ କରିବା ଉଚିତ। ସେ ଅନ୍ୟ କାହାରି ମୂଳଦୁଆ ଉପରେ କେବେ ହେଲେ ମଣ୍ଡଳୀ ସ୍ଥାପନ କରିନାହାନ୍ତି, ମାତ୍ର ନିଜେ ସୁଷମାଚାର ପ୍ରଚାର ମାଧ୍ୟମରେ ମଣ୍ଡଳୀ ସ୍ଥାପନ କରିଅଛନ୍ତି। ଏହାପରେ 17-18 ପଦରେ ଲେଖା ଅଛି, କିନ୍ତୁ ଯିଏ ଦର୍ପ କରେ ସେ ପ୍ରଭୁଙ୍କଠାରେ ଦର୍ପ କରୁ, କାରଣ ଯିଏ ନିଜର ପ୍ରଶଂସା କରେ ସେ ପରୀକ୍ଷା ସିଦ୍ଧ ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି ସେ ପରୀକ୍ଷା ସିଦ୍ଧ। ପାଉଲ କରନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହନ୍ତି ଯେ ଈଶ୍ୱର ତାହାଙ୍କୁ ଯାହା କରିବା ନିମନ୍ତେ ଆହ୍ୱାନ କରିଅଛନ୍ତି ସେ ତାହା କରୁଅଛନ୍ତି। ସେ ଜଣେ ପ୍ରଚାରକ ଭାବେ ଆହ୍ୱାନପ୍ରାପ୍ତ ଓ ତାହା ହିଁ ସେ ସାଧନ କରୁଅଛନ୍ତି। ସେ ପ୍ରଭୁଙ୍କଠାରେ ଦର୍ପ କରୁଅଛନ୍ତି ଯେହେତୁ ପ୍ରଭୁ ତାହାଙ୍କୁ ଏହି ପ୍ରେରିତ ପଦର ଅଧିକାରୀ କରାଇଅଛନ୍ତି ଓ ତାହାଙ୍କ ହସ୍ତ ଦ୍ୱାରା ମହାନ କାର୍ଯ୍ୟ ସାଧନ କରୁଅଛନ୍ତି। ତେଣୁ ଆସୁ ଆମମାନେ ସେହି ପ୍ରଭୁଙ୍କର ହସ୍ତାଧୀନରେ ରହି ତାହାଙ୍କ ଦ୍ୱାରା ଚାଳନାପ୍ରାପ୍ତ ହୋଇ ପ୍ରଚାର କାର୍ଯ୍ୟ କରିବା ନିମନ୍ତେ ଆଗେଇ ଯାଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জানান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751-001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751-001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ এইখানে রাখুছু, নমস্কার।